ଆକାଶବାଣୀ ସମ୍ବଲପୁର ଜୁହାର ଆଂଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫୁ ଆଇବାକାଲ ପୁରୀନ 9 ନମ୍ବର ଜାତୀୟ ସମ୍ମିଳନୀ ହେବା। ତିନିଦିନ ଧରିକରି ହେବାରକେ ଥିବା ଏହି ସମ୍ମିଳନୀଟି ଜନସ୍ୱାସ୍ଥ୍ୟ ସେବାଥି କରାଯିବାରକେ ଥିବା ବ୍ୟବସ୍ଥା ଆର୍ ନୂଆ ଉଦ୍ଭାବନ ବାବଦେ ଆଲୋଚନା ହେବା। ସେନ୍ତା ଜନସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଫିର୍ ସମ୍ମିଳନୀଟି ସମୀକ୍ଷା କରାଯିବା। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇକରି ସମ୍ମିଳନୀକୁ ଉଦ୍ଘାଟନ କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆର୍ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ପ୍ରମୁଖ ସମ୍ମିଳନୀଟି ଉପସ୍ଥିତ ରହିବେ। ସମ୍ମିଳନୀଟି ଯୋଗଦେବା ଲାଗି କେନ୍ଦ୍ରମନ୍ତ୍ରୀ ଶ୍ରୀ ନଡ୍ଡା ଆଜି ଓଡ଼ିଶା ଗସ୍ତ ଆସିକରି ବେଲବୁଡ଼େ ଭୁବନେଶ୍ୱର ପହଞ୍ଚବେ। ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଜ୍ୟସ୍ତରୀୟ କିଶୋରୀ କିଶୋର ସମାବେଶ ଆଜି ଆଉ ଆଇବାକାଲ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ହେବା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇକରି ସମାବେଶକୁ ଉଦ୍ଘାଟନ କରିବେ। କାର୍ଯ୍ୟକ୍ରମଟି ଉଚ୍ଚଶିକ୍ଷା ମନ୍ତ୍ରୀ ଆଉ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଭିଲ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଆଚାର୍ଯ୍ୟ ହରିହର ଦାସଙ୍କର ରାଜ୍ୟସ୍ତରୀୟ ଜୟନ୍ତୀ ଆଜି ଭୁବନେଶ୍ୱରରେ ପାଳନ କରାଯିବା। ଏହି ଅବସରରେ ଆଚାର୍ଯ୍ୟ ବିହାରଠାରେ ଥିବା ତାଙ୍କର ପ୍ରତିମୂର୍ତ୍ତିଟି ସକାଳବେଳା ବିଶିଷ୍ଟ ବ୍ୟକ୍ତିମାନେ ମାଲ୍ୟାର୍ପଣ କରିବେ। ବେଲବୁଡ଼େ ଜୟଦେବ ଭବନ ହେବାରକେ ଥିବାର ଗୋଟିଏ ସାଧାରଣ ସଭାଟି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେବେ। କାର୍ଯ୍ୟକ୍ରମଟି ଏକାମ୍ର ବିଧାୟକ ବାବୁ ସିଂ, ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ଆର୍ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ପ୍ରମୁଖ ଯୋଗଦେବେ। ମହାଶିବରାତ୍ରୀ ଅବସରରେ ଗଲାକାଲି ରାଜ୍ୟର ଭିନ୍ ଭିନ୍ ଶିବ ମନ୍ଦିରମାନଙ୍କେ ହଜାର ହଜାର ଭକ୍ତଙ୍କର ସମାଗମ ହୋଇଥିଲା। ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର, କଟକର ଧବଳେଶ୍ୱର, ପୁରୀର ଶ୍ରୀଲୋକନାଥ ମନ୍ଦିର, ଭଦ୍ରକର ଆଖଣ୍ଡଳମଣି ସହିତ ରାଜ୍ୟର ମୁଖ୍ୟ ଶୈବପୀଠମାନଙ୍କେ ଶ୍ରଦ୍ଧାଳୁମାନଙ୍କର ଜବର ଭିଡ଼ ଦେଖବାରକେ ମିଳିଥିଲା। ସେଆଡ଼େ ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ମନ୍ଦିର ରାତିର 11 ବଜେ ଉତ୍ରୁ ମହାଦୀପ ଉଠିଥିଲା। ଆତ୍ମାର ଜାଗରଣଟି ଜାଗର ପର୍ବର ସୁଫଲ ମିଳିପାରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଗଲାକାଲି ପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ଜାଗର ଯାତ୍ରା ଅବସରରେ ପୁରୁଣା ଭୁବନେଶ୍ୱର ନଥିବା ଲିଙ୍ଗରାଜ ଭଜନ ମଣ୍ଡପ ଏକାମ୍ର ସାଂସ୍କୃତିକ ମଞ୍ଚ ତରଫ ହୋଇଥିବା ଭଜନ ସମାରୋହଟି ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଶ୍ରୀକ୍ଷେତ୍ର ପୁରୀ, ଅର୍କକ୍ଷେତ୍ର କୋଣାର୍କ ଆର୍ ଏକାମ୍ର କ୍ଷେତ୍ର ଲିଙ୍ଗରାଜ ବାଗିର ଆଧ୍ୟାତ୍ମିକ ପର୍ଯ୍ୟଟନସ୍ଥଳୀମାନଙ୍କର ଉନ୍ନତି ଲାଗି ସରକାର ଲକ୍ଷ୍ୟ ରଖିଛନ୍। ଉତ୍ତରପ୍ରଦେଶର ପ୍ରୟାଗଠାରେ ଚାଲିଥିବା ପୃଥିବୀର ସବୁନୁ ବଡ଼ ଆଧ୍ୟାତ୍ମିକ ମେଳା ମହାକୁମ୍ଭ 2025 ଗଲାକାଲି ଉଦ୍ଯାପିତ ହୋଇଯାଇଛି। ମହାଶିବରାତ୍ରୀ ପାଳନ ଅବସରରେ ଶେଷ ଅମୃତ ସ୍ନାନ ହୋଇଛି। ଗଲାମାସ 13 ତାରିଖ ଦିନ ମୂଲ ହୋଇଥିବା ମହାକୁମ୍ଭ ମେଳାଟି ପାଖାପାଖି 66 କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍। ମହାକୁମ୍ଭର ଶେଷ ଦିନେ ଭାରତୀୟ ବାୟୁସେନା ତରଫୁ ମେଳା ଇଲାକାନୁ ଗୋଟିଏ ଖାସ୍ ଏୟାର ଶୋର ଆୟୋଜନ କରାଯାଇଥିଲା। ଶ୍ରଦ୍ଧାଳୁମାନଙ୍କର ଜବର ଭିଡ଼କେ ନଜରଥି ରଖିକରି ଉତ୍ତରପ୍ରଦେଶ ସରକାରଙ୍କ ତରଫୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ରାଜ୍ୟ ସରକାର ଗଲା 2 ଆର୍ଥିକ ବର୍ଷରେ ରାଜ୍ୟ ପରିବହନ ପ୍ରାଧିକରଣ ଏସ୍ଟିଏକେ 1200 କୋଟି ଟଙ୍କା ଅନୁଦାନ ଦେଇଛନ୍। ସଡ଼କ ସୁରକ୍ଷା ଲାଗି ଭିତ୍ତିଭୂମିରେ ଉନ୍ନତିକରଣ ଆଉ ଦୁର୍ଘଟଣାକେ କମ୍ କରବାରକେ ଜରୁରୀ ପଦକ୍ଷେପ ନେବା ଲାଗି ଏହି ଅନୁଦାନ ମଞ୍ଜୁର କରାଯାଇଛି। ଏତାକେ କେନ୍ତାକରି ଖର୍ଚ୍ଚା କରାହେବା ସେଥିଲାଗି ଜରୁରୀ ଯୋଜନା ପ୍ରସ୍ତୁତ କରିବାକେ ବିଭାଗ ତରଫ ଏସ୍ଟିଏକେ ଚିଠି ଲେଖାଯାଇଛି। ରାଜ୍ୟ ପରିବହନ ବିଭାଗ ସଚିବ ଉଷା ପାଢ଼ୀ ଚିଠିଟି ଉଲ୍ଲେଖ କରିକରି କହିଛନ୍ତି, ସଡ଼କ ସୁରକ୍ଷା ଲାଗି ଗଲା ଆର୍ଥିକ ବର୍ଷରେ ରାଜ୍ୟ 19 ଆଞ୍ଚଳିକ ପରିବହନ କାର୍ଯ୍ୟାଳୟଟି ସ୍ୱୟଂଚାଳିତ ଡ୍ରାଇଭିଂ ଟେଷ୍ଟିଂ କେନ୍ଦ୍ର ଖୋଲାଯାଇଛି। ଇତାର ସହିତ ସଡ଼କ ସୁରକ୍ଷା ଯୋଜନା ଦୁର୍ଘଟଣାର ତଦନ୍ତ ଲାଗି ଖାସ୍ ପଦକ୍ଷେପ ମାନ ନିଆଯାଇଛି। ସେନ୍ତା ଆର୍ଥିକ ବର୍ଷ ଲାଗି ଭିନ୍ ଭିନ୍ ପଦକ୍ଷେପ ବାବଦ ଗୋଟିଏ ତାଲିକା ମାର୍ଚ୍ଚ 31 ତାରିଖ ତକ ଦେବା ଲାଗି ଶ୍ରୀମତୀ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍। ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ପୀଠକେ ପ୍ଲାଷ୍ଟିକ୍ ମୁକ୍ତ କରବା ଲାଗି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆର୍ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ପରାମର୍ଶ ଦେଇଛନ୍। ଗଲାକାଲି ସମଲେଶ୍ୱରୀ ମନ୍ଦିର ଦର୍ଶନ କରବାର ସହିତ କେନ୍ଦ୍ରମନ୍ତ୍ରୀ ଇବାଦେ, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ମନ୍ଦର, ଏସ୍ଏମ୍ସି କମିଶନର ବେଦଭୂଷଣ ଆର୍ ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ସଭାପତି ଆର୍ ସଦସ୍ୟମାନଙ୍କ ସାଙ୍ଗେ ଇବାଦେ ଆଲୋଚନା କରିଥିଲେ। ସମ୍ବଲପୁର ଭିଏସ୍ଏସ୍ ଷ୍ଟାଡିୟମ୍ର 13 ନମ୍ବର ସର୍ବଭାରତୀୟ ସମ୍ବଲପୁର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟଟି ଆଜି 4 ନମ୍ବର ଦିନେ ଜର୍ଜ ଟେଲିଗ୍ରାଫ କୋଲକାତା ଆର୍ ସେଣ୍ଟ ଜର୍ଜ ସ୍ପୋର୍ଟସ୍ କ୍ଲବ କେରଲ ଭିତରେ ମ୍ୟାଚ୍ ହେବା। ଗଲାକାଲି ହୋଇଥିବା ମ୍ୟାଚ୍ଟି ଓଡ଼ିଶା ଫୁଟବଲ ଆସୋସିଏସନ୍, ମାଡ୍ରାସ୍ ଇଞ୍ଜିନିୟରିଂ ଗ୍ରୁପ୍ ଆଉ ସେଣ୍ଟର ବେଙ୍ଗାଲୋରକେ 1-0 ଗୋଲ୍ରେ ହରାଇଛି। ରାଜ୍ୟ ଏବା 2 ଦିନ ତକ ରାତିର ତାପମାତ୍ରା ବିଶେଷ କିଛି ପରିବର୍ତ୍ତନ ନାହିଁ, ହେଲେ ଇତା ଋତୁରୁ ତାପମାତ୍ରା 2-3 ଡିଗ୍ରୀ ସେଲ୍ସିୟସ୍ ତକ ବଢ଼ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ଗଲାକାଲି ରାଜ୍ୟର ସବୁନୁ ଜହତାତି 36.8 ଡିଗ୍ରୀ ସେଲ୍ସିୟସ୍ ବୌଦ୍ଧନ ରେକର୍ଡ କରାଯାଇଥିଲା। ଏଶ୍ଲିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।